ନମସ୍କାର ଶ୍ରୋତାଗଣ, ଓଡ଼ିଶା ମୋବାଇଲ ବାଣୀର ସକାଳର ଖବରେ ଆପଣଙ୍କୁ ସ୍ୱାଗତ। ପ୍ରତିଶ୍ରୁତି ପରେ ନାଲି ଆଖି, ତୁରନ୍ତ ସ୍କୁଲ ନ ଖୋଲିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ। ଖୋଲିନଥିବା ସ୍କୁଲ ତାଲିକା ମାଗିଲା ଗଣଶିକ୍ଷା ବିଭାଗ। 438 ହାଇସ୍କୁଲ ସଂସ୍କୃତ ଟୋଲର ଅନୁଦାନ ବିଜ୍ଞପ୍ତି ପ୍ରକାଶ। ସରକାରଙ୍କ ପ୍ରତିଶ୍ରୁତି ଆଧାରରେ ନିଖିଳ ଓଡ଼ିଶା ବିଦ୍ୟାଳୟ ଶିକ୍ଷକ ମହାସଂଘ ଗତକାଲି ଆନ୍ଦୋଳନ ସ୍ଥଗିତ ରଖିବା ପରେ ରାଜ୍ୟ ସରକାର ଆଜି ଆନ୍ଦୋଳନରତ ବ୍ଲକ ବ୍ରାଞ୍ଚ ଶିକ୍ଷକଙ୍କ ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନାର ଶୁଭାରମ୍ଭ। କେନ୍ଦ୍ର ଓ ରାଜ୍ୟ ସମନ୍ୱୟ ରହିଲେ ବିକାଶ ସମ୍ଭବ ହୋଇପାରିବ। କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଆଜି ରାଜ୍ୟର ଶୁଭାରମ୍ଭ ହୋଇଛି। ବ୍ରହ୍ମପୁର ଜୁବଲି ଟାଉନ ହଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସର ରାଷ୍ଟ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୋଜନାର ଶୁଭାରମ୍ଭ କରିଥିଲେ। ମଧ୍ୟାହ୍ନ ଭୋଜନରେ ସାମିଲ ହେବ କନ୍ଦମୂଳ। କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ଦେଶର ପ୍ରଥମ। କନ୍ଦମୂଳ ଉତ୍ପାଦନରେ ଓଡ଼ିଶା ସମଗ୍ର ଦେଶରେ ପ୍ରଥମ ସ୍ଥାନ ହାସଲ କରିପାରିଛି। ଚଳିତ ବର୍ଷ ରାଜ୍ୟର ମୋଟ 48,000 ହେକ୍ଟର ଜମିରୁ 4,00,000 ଟନ୍ କନ୍ଦମୂଳ ଉତ୍ପାଦନ କରାଯାଇପାରିଛି। ଆଗାମୀ ଦିନରେ ଏହାର ଉତ୍ପାଦନ ବୃଦ୍ଧି କରାଯିବ ବୋଲି ରାଜ୍ୟ ସରକାର କୃଷି ନିର୍ଦ୍ଦେଶକ ସୁଶାନ୍ତ ନନ୍ଦ ପ୍ରକାଶ କରିଛନ୍ତି। ଜାତିସଂଘରେ ପୁଣି ମୁହାଁମୁହିଁ। ଏଲ୍ଓସିରେ ଭାରତର ପ୍ରାଚୀର ନିର୍ମାଣ। ଜାମ୍ମୁ କାଶ୍ମୀର ଓ ପାକିସ୍ତାନ ସୀମାନ୍ତରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ଏଲ୍ଓସିରେ ଭାରତର ବିରାଟ ପ୍ରାଚୀର ନିର୍ମାଣ କରୁଛି। 135 ଫୁଟ ଚଉଡ଼ା ଓ 10 ଫୁଟ ଉଚ୍ଚତା ବିଶିଷ୍ଟ ପାଚେରୀ ନିର୍ମାଣ ଦ୍ୱାରା ଭାରତ ଏଲ୍ଓସିକୁ ପ୍ରାୟ ଆନ୍ତର୍ଜାତିକ ସୀମାନ୍ତରେ ପରିଣତ କରିବାକୁ ଉଦ୍ୟମ ଚଳାଇଛି ବୋଲି ପାକିସ୍ତାନ ଅଭିଯୋଗ କରିଛି। ଏ ସମ୍ପର୍କରେ ଜାତିସଂଘରେ ଥିବା ପାକିସ୍ତାନ ରାଷ୍ଟ୍ରଦୂତ ମହିଳା ଲୋଧି ସେପ୍ଟେମ୍ବର 4 ତାରିଖ ଓ 9 ତାରିଖରେ ଜାତିସଂଘକୁ 2ଟି ଚିଠି ଲେଖିଛନ୍ତି। ଇଣ୍ଡିଆନ ବ୍ୟାଙ୍କ ପକ୍ଷରୁ ପେନସନ ଅଦାଲତ। ଇଣ୍ଡିଆନ ବ୍ୟାଙ୍କ ଭୁବନେଶ୍ୱର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଶହୀଦନଗରଠାରେ ଏକ ପେନସନ ଅଦାଲତ ଅନୁଷ୍ଠିତ ହୋଇଯାଇଛି। ଏହି ଅଦାଲତରେ ସହାୟକ ମହାପ୍ରବନ୍ଧକ ଏବଂ ପେନସନ ଅଫିସର ଭାଗ୍ୟଲକ୍ଷ୍ମୀ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କରିଥିବା ମୁଖ୍ୟ ଅତିଥି ରୂପେ ଟ୍ରେଜରର ନିର୍ଦ୍ଦେଶକ ତଥା ଇନ୍ସପେକ୍ଟର ପ୍ରଣତି ଛୋଟରାୟ ଯୋଗ ଦେଇଥିଲେ। ଶ୍ରୋତାଗଣ, ଯଦି ଆପଣ ଓଡ଼ିଶା ମୋବାଇଲ ବାଣୀରେ ସକାଳର ଖବର ଶୁଣିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି, ତେବେ 3 ଅଙ୍କଟି ନିଜର ମତ ନିଶ୍ଚିନ୍ତ ଦିଅନ୍ତୁ। ଧନ୍ୟବାଦ।